ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ ଜୁହାର। ପହିଲା ମୁଖ୍ୟ ଖବର, ବୟନ ଶିଳ୍ପର ବିକାଶ ଲାଗି 33 ପୁଞ୍ଜି ନିବେଶ ରାଜିନାମା ସ୍ୱାକ୍ଷର କଲେ ରାଜ୍ୟ ସରକାର। ସମ୍ବଲପୁରର ଆପାରେଲ ପାର୍କ, ବଲାଙ୍ଗୀରର ଟେକ୍ସଟାଇଲ ପାର୍କ ସ୍ଥାପନା ଲାଗି ମୁଖ୍ୟମନ୍ତ୍ରୀଙ୍କର ଘୋଷଣା। ବୁଣାକାର ଶ୍ରମିକମାନଙ୍କର ବଢ଼ିଲା ଭତ୍ତା। ରାଇଜା ଜବ୍ କାର୍ଡ ଧରି ଆଇବା 3 ଭିତରେ ଇ KYC କରବାର ବାଧ୍ୟତାମୂଳକ। ଦେଶେ ଆଇବା 1 କାର୍ଯ୍ୟକାରୀ ହେବା PM ବିକଶିତ ଭାରତ ରୋଜଗାର ଯୋଜନା। ଆଉର୍ ରାଇଜେ ଲଘୁଚାପର ପ୍ରଭାବ ଥି ଜବର ବର୍ଷା ନେଇକରି ସତର୍କ କଲେ ସ୍ୱତନ୍ତ୍ର ରିଲିଫ କମିଶନର। ହୀରାକୁଦନ 20 ଗେଟ୍ ଦେଇକରି ଛଡ଼ାଯାଉଛି ବୟଡ଼ ପାଏନ୍। ଏଥର ପୁରା ଖବର, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନଠାରେ ଆଇ ଶିଳ୍ପ ସମ୍ମିଳନୀ ଓଡ଼ିଶା ଟେକ୍ସ 2025 ଉଦ୍ଘାଟନ କରିଛନ୍। ଇ ଅବସରରେ ମୁଖ୍ୟମନ୍ତ୍ରୀ 6 ପ୍ରକଳ୍ପ ଉଦ୍ଘାଟନ କରବାର ସହିତ ରାଜ୍ୟ ସରକାର ଭିନ୍ ଭିନ୍ ଶିଳ୍ପ ସଂସ୍ଥା ସାଙ୍ଗେ 33 ପୁଞ୍ଜି ନିବେଶ ରାଜିନାମା ସ୍ୱାକ୍ଷର କରିଛନ୍। ଇସବୁ ରାଜିନାମା ଅନୁସାରେ ରାଜ୍ୟକେ 7,808 କୋଟି ଟଙ୍କାର ପୁଞ୍ଜି ନିବେଶ ଆସବାର ସହିତ 53,300 ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଉଦ୍ଘାଟିତ ହୋଇଥିବା 6 ପ୍ରକଳ୍ପ ଭିତରେ ସମ୍ବଲପୁର ଆର୍ ଗଞ୍ଜାମନ ଆପାରେଲ ପାର୍କ, କେନ୍ଦୁଝର ବଲାଙ୍ଗୀର ଆର୍ ଜଗତସିଂହପୁରନ ଟେକ୍ସଟାଇଲ ପାର୍କ ଆର୍ କଟକନ ଫୁଟୱେର ପାର୍କ ସ୍ଥାପନା ରହିଛି। ଇ ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେଇକରି କହିଛନ୍, ଓଡ଼ିଶାନ ଆହୁରି ଅତକା ପୁଞ୍ଜି ନିବେଶ କରବାରକେ ଶିଳ୍ପପତିମାନଙ୍କୁ ଆହ୍ୱାନ ଦେଇଛନ୍। ସେ କହିଛନ୍,
ଆଗାମୀ 10 ମଧ୍ୟରେ ଆମ ସରକାର ନିଷ୍ପତ୍ତି ନେଇଛନ୍ତି ଯେ 5 ଆଧୁନିକ ଟେକ୍ସଟାଇଲ ଏବଂ ଆପାରେଲ ପାର୍କ ନିଶ୍ଚିତ ଭାବରେ ଆମେ ନିର୍ମାଣ କରିବୁ ଏବଂ ଏ କ୍ଷେତ୍ରରେ ଅଧିକ ପ୍ରାଧାନ୍ୟ ଦେବା ସହିତ 5 ଅଧିକ ୱାର୍କର୍ସ, ଅଧିକ ଯେଉଁମାନେ ଆମର ଶ୍ରମିକମାନେ କାମ କରୁଛନ୍ତି ସେମାନେ ଏଣିକି ଆଉ ବାହାରକୁ ଯିବେ ନାହିଁ।
ଇ ଅବସରରେ ମୁଖ୍ୟମନ୍ତ୍ରୀ ବୁଣାକାର ଶ୍ରମିକମାନଙ୍କର ଭତ୍ତା ବଢ଼ାବା ଲାଗି ଘୋଷଣା କରିଛନ୍। ପୁରୁଷ ଶ୍ରମିକମାନଙ୍କ ଲାଗି 5,000-6,000 ଟଙ୍କା ଆଉ ମହିଳାମାନଙ୍କୁ 6,000-7,000 ଟଙ୍କା ଭତ୍ତା ଦେବାରକେ ଘୋଷଣା କରିଛନ୍। ଆଜିର କାର୍ଯ୍ୟକ୍ରମ ଥି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ବୟନ ଶିଳ୍ପମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ସହିତ 300 ଏତକା ଶିଳ୍ପପତି ଯୋଗ ଦେଇଥିଲେ। ଉପରାଷ୍ଟ୍ରପତି ନିର୍ବାଚନ ଲାଗି ଆଜି ପ୍ରକ୍ରିୟା ମୂଲ ହୋଇଛି। ନିର୍ବାଚନ ଲାଗି ଭାରତୀୟ ନିର୍ବାଚନ ଆୟୋଗ ତରଫୁ ରିଟର୍ଣ୍ଣିଂ ଅଧିକାରୀ ଆଉ ସହାୟକ ରିଟର୍ଣ୍ଣିଂ ଅଧିକାରୀ ନିଯୁକ୍ତି କରାଯାଇଛି। ନିୟମ ଅନୁସାରେ ଆଉ ରାଜ୍ୟସଭାର ଉପାଧ୍ୟକ୍ଷଙ୍କର ଅନୁମତି ଉତ୍ରୁ ରାଜ୍ୟସଭାର ମହାସଚିବଙ୍କୁ ଉପରାଷ୍ଟ୍ରପତି ନିର୍ବାଚନ ଲାଗି ରିଟର୍ଣ୍ଣିଂ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ରାଜ୍ୟସଭା ସଚିବାଳୟର ଯୁଗ୍ମ ସଚିବ ଆଉ ନିର୍ଦ୍ଦେଶକଙ୍କୁ ସହାୟକ ରିଟର୍ଣ୍ଣିଂ ଅଧିକାରୀ ଭାବେ ନିଯୁକ୍ତି କରାଯାଇଛି। ସଂସଦନ ଭିନ୍ ଭିନ୍ ପ୍ରସଙ୍ଗକେ ନେଇକରି ବିରୋଧୀମାନଙ୍କର ହୋ ହଲ୍ଲା ଲାଗି ଦୁହି ଗୃହ ଆଜି ମୁଲତବୀ ହୋଇଛି। ଆଇବା ସୋମବାର ଦିନ ଫେର ଘାଏ ଗୃହ କାମ ଚାଲବା। ଲୋକସଭା ଗୃହ କାର୍ଯ୍ୟଥି ବାଧା ହେଉଥିବାରୁ ବାଚସ୍ପତି ଓମ୍ ବିର୍ଲା ଆଜି ସର୍ବଦଳୀୟ ବୈଠକ ଡାକିକରି ଅଧିବେଶନକେ ସୁରୁଖୁରୁତେ ଚଲାବାର ଲାଗି ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ଦିନ ସକାଳର 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 124 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ AIR ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, DD ନ୍ୟୁଜ୍, PMO ଅଫିସ୍, ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିଭିଲ୍ ଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ସେହିଦିନ ରାତିର 8 ଆଞ୍ଚଳିକ ଭାଷାନ୍ତରଣର ଫେରଘାଏ ପ୍ରସାରଣ କରାଯିବା। ରାଇଜେ ଜାଲ୍ ଜବ୍ କାର୍ଡ଼ ଠାପ୍ କରବାର୍ ଲାଗି ଇ KYC ପ୍ରକ୍ରିୟା ମୂଲ କରାଯିବା ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍। ସେ କହିଛନ୍, କିଛି ଦିନ ଭିତରେ ସରକାର ବହୁତଟେ ଜାଲ୍ ଜବ୍ କାର୍ଡ଼ ଠାପ୍ କରିଛନ୍। ଇ ଜବ୍ କାର୍ଡ଼ କେନ୍ ଅଧିକାରୀ ଜାରି କରିଥିଲେ ଆଉ କିଏ ଅର୍ଥ ଆତ୍ମସାତ କରୁଥିଲା ସେ ବାବଦେ ଯାଞ୍ଚ ହେବା। ରାଜ୍ୟ ସରକାର ସବୁ ପ୍ରକ୍ରିୟାକେ ଫଟିକ୍ କରବାରକେ ଆଇବା 3 ଭିତରେ ସବୁ ଜବ୍ କାର୍ଡ଼ଧାରୀମାନଙ୍କର ଇ KYC କରବେ ବୋଲି ମନ୍ତ୍ରୀ ଶ୍ରୀ ନାୟକ ସୂଚନା ଦେଇଛନ୍। ଦେଶେ ଅଶ୍ଳୀଳତା ପ୍ରସାର କରୁଥିବାର 25 ୱେବ୍ସାଇଟ୍ ଆଉ ଆପ୍କେ ବନ୍ଦ କରିବା ଲାଗି ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟ ତରଫୁ ବିଜ୍ଞପ୍ତି ଜାରି କରାଯାଇଛି। ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନର ଧାରା ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଛି। ଭାରତୀୟ ନ୍ୟାୟ ସଂହିତାର ଧାରା 294 ଉଲ୍ଲଂଘନ କରୁଥିବାର ଅଭିଯୋଗ ଥି ଇ ୱେବ୍ସାଇଟ୍ମାନଙ୍କୁ ବନ୍ଦ କରିବାର ଲାଗି ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରଣାଳୟ ତରଫୁ ସୂଚନା ଦିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଦେଶେ ଆଇବା 1 ପିଏମ୍ ବିକଶିତ ଭାରତ ରୋଜଗାର ଯୋଜନା କାର୍ଯ୍ୟକାରୀ ହେବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଧ୍ୟକ୍ଷତାତି ଆଘୁଅନୁ ହୋଇଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକଟି ଏହି ଯୋଜନାକୁ ଅନୁମୋଦନ କରାଯାଇଥିଲା। ଏଥିଲାଗି 49,446 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ରୋଜଗାର ଯୋଜନା ଜରିଏ ଆଇବା 2 ବର୍ଷ ଭିତରେ ଦେଶେ ପାଖାପାଖି 3.5 କୋଟି ରୋଜଗାର ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ଇହାଦେ 207 ପ୍ରସ୍ତାବିତ ମେଗା ପାନୀୟ ଜଳ ପ୍ରକଳ୍ପ ଭିତରୁ 18 ପ୍ରକଳ୍ପର କାମ ଶେଷ ହୋଇଛି। ବାକି ପ୍ରକଳ୍ପମାନଙ୍କର କାମ ଜୋରସୋର ଚାଲିଛି ବୋଲି ପଞ୍ଚାୟତିରାଜ ଆଉ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍। ଏ ବାବଦେ ସୂଚନା ଦେଇକରି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍, ପ୍ରସ୍ତାବିତ ପାନୀୟ ଜଳ ପ୍ରକଳ୍ପମାନଙ୍କର ଭିତରୁ ଆଇବା 21 ଅଗଷ୍ଟ, ସେପ୍ଟେମ୍ବର ମାସେ 11 ଆର୍ ଡିସେମ୍ବର ମାସ ତକ ଆର୍ 22 ପ୍ରକଳ୍ପ କାମ ସାରବାରକେ ଲକ୍ଷ୍ୟ ରଖାଯାଇଛି।
ବର୍ଷେ 2 ମାସ ଭିତରେ ଯେଉଁ ଆମେ କାମ କରିଛୁ ସେ କାମର ବି ଆଭିମୁଖ୍ୟ ଆପଣମାନେ ଓଡ଼ିଶାର 4.5 କୋଟି ଜନତା ଜାଣିବାର ବି ଆବଶ୍ୟକତା ମନେ କରୁଛି। ସମଗ୍ର ପ୍ରକଳ୍ପ ବାସ୍ତୋର ଆମେ ରଖିଥିଲୁ P1, P2। ଏ ବାସ୍ତୋର ପ୍ରକଳ୍ପ 2016 ଆରମ୍ଭ ହୋଇଥିଲା, 25 ଭିତରେ ଆମେ ସମ୍ପୂର୍ଣ୍ଣ କରୁଛୁ।
ରାଇଜେ ପିଇବାର ପାଣିର ସୁପରିଚାଳନା ଲାଗି ଜଳ ନିଗମ ସ୍ଥାପନା କରବାରକେ ସରକାର ବିଚାର କରୁଛନ୍ ବୋଲି ମନ୍ତ୍ରୀ କହିଛନ୍। ଅର୍ଥ ବିଭାଗର ବିନା ଅନୁମତି ଥି ଆଉଟ୍ସୋର୍ସିଂ ନିଯୁକ୍ତି ନାଇଁ କରାଯାଇପାରେ। ଏ ବାବଦେ ଅର୍ଥ ବିଭାଗ ତରଫରୁ ସବୁ ବିଭାଗକେ ଚିଠି ଜରିଏ ନିର୍ଦ୍ଦେଶ ଦିଆଯାଇଛି। ଆଉଟ୍ସୋର୍ସିଂ ନିଯୁକ୍ତି ଲାଗି ଆଗନୁ ଯେନ୍ ଅନୁମତି ମିଳିସାରିଛେ ତାର ନବୀକରଣ ବେଲ୍କେ ଫେର୍ ଅର୍ଥ ବିଭାଗର ଅନୁମତି ଦରକାର ପଡ଼୍ବା। ଆଘର ମଞ୍ଜୁରୀ ସଂଖ୍ୟା ଠାନୁ ଅତିରିକ୍ତ କର୍ମଚାରୀଙ୍କର ଭିଲ୍ ଅନୁମତି ଜରୁରୀ ଆଏ ବୋଲି ବିଭାଗ ତରଫରୁ କୁହାଯାଇଛି। କଟକନୁ ବଲାଙ୍ଗୀର ଯାଉଥିବାର ଗୋଟିଏ ଘରୋଇ ବସ୍ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଇଲାକାନ ଦୁର୍ଘଟଣାଗ୍ରସ୍ତ ହୋଇକରି ଉଲ୍ଟି ପଡ଼ିଛି। ଏଥି 17 ଖଣ୍ଡିଆ ଖାବରା ହୋଇଛନ୍, ସେଥିଭିତରୁ 4 ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାନ ଭର୍ତ୍ତି କରାଯାଇଛି। ବୁର୍ଲା ସହରରେ ମହାନଦୀ ଖଣି ଚାରିଥାକିଆ ରିଙ୍ଗ ରୋଡ୍ ଲାଗି ରାଜ୍ୟ ନିର୍ମାଣ ବିଭାଗ ତରଫରୁ 178 କୋଟିରୁ ଏତକା ଟଙ୍କା ମଞ୍ଜୁର କରାଯାଇଛି। ଏଥି ସମ୍ବଲପୁର ପୂର୍ତ୍ତ ବିଭାଗର ସୂଚନା ଅନୁସାରେ ଯୋଜନାଥି ପାଖାପାଖି 6 କିଲୋମିଟର ରାସ୍ତା ତିଆରି କରାଯିବା। ଏଥିଲାଗି 4 ଏକର ଜାଗା ଜମି ଅଧିଗ୍ରହଣ କରାଯିବା। ସେନ୍ତା 130 କୋଟି ଟଙ୍କା ଖର୍ଚ୍ଚା କରିକରି ଭିସୁଡ୍ ବାଇପାସ୍ ରାସ୍ତା ତିଆରି କରାଯିବା। 2 ଥାକିଆ ସମ୍ବଲପୁର ଚିପ୍ଲିମା ଘଣ୍ଟେଶ୍ୱରୀ ବ୍ରିଜ୍ ଲାଗି 54 କୋଟି ଟଙ୍କା ମଞ୍ଜୁର କରାଯାଇଛି। ମୁଖ୍ୟମନ୍ତ୍ରୀ ବାୟୁସେନା ଯୋଜନା ଅଧୀନଟି 4 ଦିନ ଭିତରେ ନୂଆପଡ଼ା ଜିଲ୍ଲାନ 944 ଜଣଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି। କଟକ SCB ମେଡିକାଲ କଲେଜ ଆଉ ଡାକ୍ତରଖାନାନୁ 11 ବିଶେଷଜ୍ଞ ଡାକ୍ତର ଗଲା 21-24 ତାରିଖ ତକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାଠାରେ ରୋଗୀମାନଙ୍କୁ ସୁପର ସ୍ପେଶାଲିଟି ଚିକିତ୍ସା ସେବା ଯୋଗାଇ ଦେଇଥିଲେ। ଘର ପାଖେ ମାହାଲିଆ ଅତ୍ୟାଧୁନିକ ଚିକିତ୍ସା ସେବା ପାଇକରି ରୋଗୀମାନେ ଖୁସି ହୋଇଛନ୍। ବୌଦ୍ଧ ଜିଲ୍ଲା ଆର୍ଥିକ ସେବା ଆଉ ସଞ୍ଚୟ ବିଭାଗ ତରଫରୁ ଆର୍ଥିକ ସ୍ୱାକ୍ଷରତା, ଆର୍ଥିକ ଅନ୍ତର୍ଭୁକ୍ତିକରଣ ଆଉ ସୁକନ୍ୟା ସମୃଦ୍ଧି ଯୋଜନା ବାବଦ ଗୋଟିଏ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲାପାଳଙ୍କର କାର୍ଯ୍ୟାଳୟଠାରେ ହୋଇଥିବାର କାର୍ଯ୍ୟକ୍ରମଟି ଜିଲ୍ଲା ଆର୍ଥିକ ସେବା ଆଉ ସଞ୍ଚୟ ଅଧିକାରୀ ଯୋଗ ଦେଇକରି ସଞ୍ଚୟ କରବାର ବାବଦେ ଲୋକଙ୍କୁ ବୁଝାଇଥିଲେ। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ସାଇବର ଠକେଇ ଆଉ ଅନ୍ଲାଇନ୍ ଜୁଆ ବାବଦେ ଲୋକଙ୍କୁ ସଚେତନ କରିଥିଲେ। ରାଜ୍ୟସ୍ତରୀୟ କୁସ୍ତି ପ୍ରତିଯୋଗିତା ଥି ସମ୍ବଲପୁରର କୁସ୍ତି ଖେଳାଳି ଜାଫରିନ୍ ଚୌଧୁରୀ ସ୍ୱର୍ଣ୍ଣପଦକ ଜିତିଛନ୍। ସହରର ବରିଷ୍ଠ ଆଇନଜୀବୀ ଓକିଲ ଚୌଧୁରୀଙ୍କର ଝି ଜାଫରିନ୍ 55 କେଜି ବିଭାଗ ଥି ପଦକ ଜିତିଛନ୍। ରାଜ୍ୟସ୍ତରୀୟ ଜିତ୍ଲା ଉତ୍ରୁ ଜାଫରିନ୍ ଜାତୀୟ କୁସ୍ତି ପ୍ରତିଯୋଗିତା ଥି ଓଡ଼ିଶାର ପ୍ରତିନିଧିତ୍ୱ କରିବେ। ପାଣିପାଗ ଉତ୍ତର ବଙ୍ଗୋପସାଗରନ ସକ୍ରିୟ ହୋଇଥିବା ଲଘୁଚାପ କ୍ଷେତ୍ର ବର୍କସ ହେବାରକେ ଲାଗିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇଜି କ୍ଷେତ୍ର ଆହୁରି ବର୍କସ ହେବା। ଇତାର ପ୍ରଭାବତି ରାଜ୍ୟର ଭିନ୍ ଭିନ୍ ଜାଗାନ ଜବର ବର୍ଷା ଲାଗି ରହିଛି। ରାଇଜେ ଝକେର ନେଇକରି SRCଙ୍କ ତରଫରୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାରକେ ପରାମର୍ଶ ଦିଆଯାଇଛି। ସିଆଡ଼େ ଆଇବା କାଲିଠାନୁ ରାଜ୍ୟର ନଦୀମାନଙ୍କେ ଜଳସ୍ତର ବଢ଼ିପାରେ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ସୂଚନା ଦେଇଛନ୍। ତଲିଆ ଇଲାକାମାନଙ୍କେ ପାଇନ୍ ଜମିପାରେ ବୋଲି ସେ ସତର୍କ କରିଛନ୍। ହୀରାକୁଦ ଜଳଭଣ୍ଡାରକେ ଉପରମୁଡ଼ୁ ଜହ ପାଇନ୍ ଆସିବାନୁ ଆଜି ଦିନଙ୍କ ଭିତରେ ଖେପ ଖେପ କରି ଆଉ 12 ଗେଟ୍ ଖୋଲାଯାଇଛି। ଇହାଦେ ଜଳଭଣ୍ଡାରନୁ 20 ଗେଟ୍ ଦେଇକରି ପାଇନ୍ ଛଡ଼ାଯାଉଛି। ଆଜି ସଞ୍ଜବେଲର 6 ବଜେ ତକ ଫି ସେକେଣ୍ଡଟି ଜଳଭଣ୍ଡାରକେ 335,166 ଘନଫୁଟ ପାଇନ୍ ଆସୁଥିବାର ବେଲ୍କେ ସେତ୍କି ପାଇନ୍ ଫେର୍ ଛଡ଼ାଯାଉଛି ବୋଲି ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି। ଶେଷ ମୁଖ୍ୟ ଖବର ଫେର ଘାଏ। ବୟନ ଶିଳ୍ପର ବିକାଶ ଲାଗି 33 ପୁଞ୍ଜିନିବେଶ ରାଜିନାମା ସ୍ୱାକ୍ଷର କଲେ ରାଜ୍ୟ ସରକାର। ସମ୍ବଲପୁରନ ଆପାରେଲ ପାର୍କ, ବଲାଙ୍ଗୀରନ ଟେକ୍ସଟାଇଲ ପାର୍କ ସ୍ଥାପନା ଲାଗି ମୁଖ୍ୟମନ୍ତ୍ରୀଙ୍କର ଘୋଷଣା। ବୁଣାକାର ଶ୍ରମିକମାନଙ୍କର ବଢ଼ିଲା ଭତ୍ତା। ରାଜ୍ୟ ଜବ୍ କାର୍ଡ଼ ଧରି ଆଇବା 3 ମାସ ଭିତରେ ଇ KYC କରବାର ବାଧ୍ୟତାମୂଳକ। ଦେଶେ ଆଇବା ଏକ ତାରିଖ ନୁ କାର୍ଯ୍ୟକାରୀ ହେବା ପିଏମ୍ ବିକଶିତ ଭାରତ ରୋଜଗାର ଯୋଜନା ଆଉର୍ ରାଇଜେ ଲଘୁଚାପର ପ୍ରଭାବତୀ ଜବର ବର୍ଷା ନେଇକରି ସତର୍କ କଲେ ସ୍ୱତନ୍ତ୍ର ରିଲିଫ କମିଶନର ହୀରାକୁଦ ନ 20 ଗେଟ୍ ଦେଇକରି ଛଡ଼ାଯାଉଛି ବୟଡ଼ ପାଇନ୍। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।